ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଯୋଗକୁ ଲୋକପ୍ରିୟ କରିବାରେ ଯୋଗ ଆନ୍ଧ୍ରା 2025 ଏକ ପ୍ରଶଂସନୀୟ ପଦକ୍ଷେପ, କହିଲେ ପ୍ରଧାନମନ୍ତ୍ରୀ. ସୁସ୍ଥ ଜୀବନଶୈଳୀରେ ଯୋଗର ଭୂମିକା ସମ୍ପର୍କରେ ସଚେତନତା ବୃଦ୍ଧି ନେଇ ଯୋଗ ଆନ୍ଧ୍ରା 2025 ଅଭିଯାନ ଆରମ୍ଭ କଲେ ଆନ୍ଧ୍ରପ୍ରଦେଶ ସରକାର. ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ମହାରାଷ୍ଟ୍ର ପାଇଁ ଅତିରିକ୍ତ ଆବାସ ମଞ୍ଜୁର କଲେ କେନ୍ଦ୍ର ସରକାର. ଓଡ଼ିଶାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ. ଦକ୍ଷିଣ କୋରିଆର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ବିରୋଧୀ ଦଳ ନେତା ଲି ଜାଏ ମୁଙ୍ଗ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍ କ୍ରିକେଟ୍ 2025 ଟାଇଟଲ୍ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2025 ଯୋଗ ଦିବସ ପାଇଁ ବୃଦ୍ଧି ପାଉଥିବା ଉତ୍ସାହରେ ଖୁସି ବ୍ୟକ୍ତ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ଆନ୍ଧ୍ରା 2025 ଏ ଦିଗରେ ଆନ୍ଧ୍ରପ୍ରଦେଶ ଲୋକଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ. ଯୋଗକୁ ଲୋକପ୍ରିୟ କରିବା ପାଇଁ ଏହା ଏକ ଅନନ୍ୟ ପ୍ରୟାସ ବୋଲି ସେ କହିଛନ୍ତି. ଆସନ୍ତା 21 ତାରିଖରେ ଆନ୍ଧ୍ରପ୍ରଦେଶରେ ଯୋଗ ଦିବସ ପାଳନ କରିବାକୁ ସେ ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସୁସ୍ଥ ଜୀବନଶୈଳୀରେ ଯୋଗର ଭୂମିକା ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଯୋଗ ଆନ୍ଧ୍ରା 2025 ଅଭିଯାନ ଆରମ୍ଭ କରାଯାଇଛି. ଶ୍ରୀକାକୁଲମ୍ ଜିଲ୍ଲାର ଏକ ଉପକୂଳବର୍ତ୍ତୀ ଗ୍ରାମ ପେଡ୍ଡା ଗନଗଲଭନିଭେଟ୍ଟାଠାରେ ଗତକାଲି ଏକ ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା. ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଭ୍ୟାସ ଭାବରେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଶ୍ରୀକାକୁଲମ୍ ବିଧାୟକ ଜି ଶଙ୍କର ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ. ଜିଲ୍ଲାପାଳ ସ୍ୱପ୍ନିଳ ଦିନକର ପୁଣ୍ଡକର ଏବଂ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଯୋଗ ପ୍ରଶିକ୍ଷକ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ. ଛାତ୍ରଛାତ୍ରୀ, ମହିଳା ଗୋଷ୍ଠୀ ସଦସ୍ୟ ଏବଂ ମତ୍ସ୍ୟଜୀବୀଙ୍କ ସମେତ 3000 ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ. ଅଂଶଗ୍ରହଣକାରୀ ଏହି ଅବସରରେ ସୁସ୍ଥ ଏବଂ ସନ୍ତୁଳିତ ଜୀବନଶୈଳୀ ପାଇଁ ଯୋଗ ଅଭ୍ୟାସ ସମ୍ପର୍କିତ ଏକ ସାମୂହିକ ପ୍ରତିଜ୍ଞା ନେଇଥିଲେ. ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ କେନ୍ଦ୍ର ସରକାର ମହାରାଷ୍ଟ୍ର ପାଇଁ ଅତିରିକ୍ତ 10,29,957 ଆବାସ ମଞ୍ଜୁର କରିଛନ୍ତି. ମହାରାଷ୍ଟ୍ରରେ ଗ୍ରାମାଞ୍ଚଳ ଆବାସ ନିର୍ମାଣକୁ ପ୍ରୋହାହନ ପ୍ରଦାନ ସ୍ୱରୂପ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି. ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ପ୍ରଦାନ କରିଛନ୍ତି. ଏଥିପାଇଁ ଶ୍ରୀ ଫଡ଼ନାବିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଧନ୍ୟବାଦ ଜଣାଇଛନ୍ତି. ସୂଚନାଯୋଗ୍ୟ, ସମସ୍ତଙ୍କ ପାଇଁ ଆବାସ ଅଭିଯାନ ଅଧୀନରେ ଗ୍ରାମୀଣ ଆବାସ ଯୋଜନାକୁ 2029 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି. ସମଗ୍ର ଦେଶରେ 2 କୋଟିରୁ ଅଧିକ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି. 2016 ଏହି ଯୋଜନା ଆରମ୍ଭ ହେବା ପରଠାରୁ ମହାରାଷ୍ଟ୍ର ପାଇଁ ମଞ୍ଜୁର ହୋଇଥିବା ଗ୍ରାମୀଣ ଆବାସ ସଂଖ୍ୟା ଏବେ 44,70,829 ପହଞ୍ଚିଛି. କ୍ୟାଚ୍ ଦି ରେନ୍ ଅଭିଯାନ ଅଧୀନରେ ଜନଭାଗିତାରେ ଜଳସଞ୍ଚୟ କ୍ଷେତ୍ରରେ ଉତ୍ତର ପୂର୍ବ ଏବଂ ପାହାଡ଼ିଆ ଅଞ୍ଚଳ ବର୍ଗରେ ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି. ଜଳ ସଂରକ୍ଷଣ କ୍ଷେତ୍ରରେ ଏହା ଅଗ୍ରଣୀ ଜିଲ୍ଲାର ମାନ୍ୟତା ହାସଲ କରିଛି. ଏହି ସଫଳତା ପାଇଁ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଗତକାଲି ଅନୁଷ୍ଠିତ ଜାତୀୟ ସ୍ତରୀୟ ସମୀକ୍ଷା ବୈଠକରେ ରାଜୌରୀ ଜିଲ୍ଲାକୁ ଉଚ୍ଚ ପ୍ରଶଂସା କରିଛନ୍ତି. ଏହି ଅବସରରେ ଜିଲ୍ଲା ଉନ୍ନୟନ କମିଶନର ଅଭିଷେକ ଶର୍ମା କ୍ୟାଚ୍ ଦି ରେନ୍ ଅଭିଯାନ ଅଧୀନରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ବାର୍ଷିକ 5-ଦିନିଆ ହଜ୍ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ମକ୍କା ନଗରୀରୁ ଶ୍ରଦ୍ଧାଳୁ ତମ୍ବୁ ନଗରୀ ମିନାରେ ଏକତ୍ରିତ ହେବା ପାଇଁ ଆଜିଠୁ ଯାତ୍ରା ଆରମ୍ଭ କରିବେ। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମକ୍କା ନଗରୀରେ ଏକତ୍ରିତ ହୋଇଛନ୍ତି। ଶ୍ରଦ୍ଧାଳୁ ଆଜି ତମ୍ବୁ ନଗରୀରେ ରାତ୍ରିଯାପନ ପରେ ଆସନ୍ତାକାଲି ଭୋର୍ରୁ ହଜ୍ ପ୍ରାର୍ଥନାର ରୀତିନୀତି ସମ୍ପନ୍ନ ପାଇଁ ଆରାଫତ୍ ଅଭିମୁଖେ ଯାତ୍ରା କରିବେ। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ 500 ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ କରିବା ସଂକ୍ରାନ୍ତ ଏକ ୟୁଟ୍ୟୁବ୍ ଭିଡ଼ିଓକୁ ସରକାର ତଥ୍ୟଭିତ୍ତିକ ନୁହେଁ ବୋଲି କହିଛନ୍ତି। ଗଣମାଧ୍ୟମ ସୂଚନା କାର୍ଯ୍ୟାଳୟର ସତ୍ୟାସତ୍ୟ ସମୀକ୍ଷା ୟୁନିଟ୍ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆର୍ବିଆଇ ପକ୍ଷରୁ ଏପରି କୌଣସି ଘୋଷଣା କରାଯାଇ ନାହିଁ। 500 ଟଙ୍କିଆ ନୋଟ୍ ବନ୍ଦ କରାଯିବ ନାହିଁ ଏବଂ ଏହା ଆଇନଗତ ଭାବେ ସ୍ଥାୟୀ ରହିବ ବୋଲି ଏହି ୟୁନିଟ୍ ସ୍ୱଷ୍ଟ କରିଛି। ୟୁଟ୍ୟୁବ୍ରେ ପ୍ରସାରିତ ଏଭଳି ଭିତ୍ତିହୀନ ଭିଡ଼ିଓକୁ ବିଶ୍ୱାସ ନ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୁର୍ଘଟଣା ଏକ ସାମଗ୍ରିକ କ୍ଷତି ହୋଇଥିବାରୁ ଏହା ପରିବାର ଏବଂ ରାଜ୍ୟ ସମେତ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଶୂନ୍ୟ ଦୁର୍ଘଟଣା ଦିବସର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଘରୁ ବାହାରିବାଠାରୁ ଫେରିବା ପର୍ଯ୍ୟନ୍ତ ସଡ଼କ ସୁରକ୍ଷାର ସମସ୍ତ ନିୟମ ଠିକ୍ ଭାବେ ପାଳନ କରି ସୁରକ୍ଷିତ ଭାବେ ଘରକୁ ଫେରିବା ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 575 କୋଟିରୁ ଉର୍ଦ୍ଧ ଟଙ୍କାର 55 କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ 15 ସୁପର ପ୍ରିମିୟମ୍ ଭଲ୍ଭୋ ବସ୍ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ର ମଧ୍ୟ ଶୁଭାରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ନେଇ ଆଇଆଇଟି ମାଡ୍ରାସ୍ ସହଯୋଗରେ ରାଜ୍ୟରେ ଆସନ୍ତା ଜୁନ୍ 28 ପର୍ଯ୍ୟନ୍ତ ଶୂନ୍ୟ ଦୁର୍ଘଟଣା ଦିବସ ପାଳନ କରାଯାଉଛି। ଦକ୍ଷିଣ କୋରିଆର ବିରୋଧୀ ଦଳ ନେତା ଲି ଜାଏ ମୁଙ୍ଗ ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ନିକଟରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ତାଙ୍କ ସପକ୍ଷରେ ଯିବା ନେଇ ସ୍ୱଷ୍ଟ ହୋଇଛି। ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ବର୍ତ୍ତମାନର ରାଷ୍ଟ୍ରପତି କିମ୍ ମୁନ୍ ସୁଙ୍କଠାରୁ ଭୋଟ୍ ଗଣତିରେ ସେ ବହୁ ଆଗରେ ରହିଛନ୍ତି। ରାଷ୍ଟ୍ରପତି ସୁ ତାଙ୍କର ପରାଜୟ ସ୍ୱୀକାର କରିବା ସହ ଶ୍ରୀ ମୁଙ୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିର୍ବାଚନ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ଫଳାଫଳ ଅନୁଯାୟୀ ଏପର୍ଯ୍ୟନ୍ତ 99%ରୁ ଅଧିକ ଭୋଟ୍ ଗଣନା ସରିଛି। ବିରୋଧୀ ଦଳ ନେତା ଶ୍ରୀ ମୁଙ୍ଗ 2 ଅଧିକ ଭୋଟ୍ରେ ଆଗୁଆ ଅଛନ୍ତି। ଆତଙ୍କବାଦ ବିରୋଧରେ ପଦକ୍ଷେପକୁ ବ୍ରିଟେନ୍ ସରକାରଙ୍କ ସମର୍ଥନ ପରିପ୍ରେକ୍ଷୀରେ ଭାରତ ଉଚ୍ଚ ପ୍ରଶଂସା କରିଛି। ନୂଆଦିଲ୍ଲୀଠାରେ ଗତକାଲି ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ବ୍ରିଟେନ୍ର ବୈଦେଶିକ ରାଜ୍ୟଗୋଷ୍ଠୀ ଏବଂ ବିକାଶ କାର୍ଯ୍ୟାଳୟର ସ୍ଥାୟୀ ଉପସଚିବ ଅଲିଭର ରବିନ୍ସଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ 17ତମ ଭାରତ ୟୁକେ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ଏବଂ ରଣନୈତିକ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ଆଲୋଚନା ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତିରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପକ ରଣନୈତିକ ଭାଗିଦାରିତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା ଏବଂ ନୂତନ ମାର୍ଗ ଉନ୍ମୋଚନ ନେଇ ଏହା ସୁଯୋଗ ପ୍ରଦାନ କରିଛି ବୋଲି ମନ୍ତ୍ରଣାଳୟ କହିଛି। ନିବେଶ, ଆର୍ଥିକ କ୍ଷେତ୍ର, ପ୍ରତିରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କବାଦ ବିରୋଧୀ ପଦକ୍ଷେପ, ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତା ଆଲୋଚନାରେ ସ୍ଥାନ ପାଇଥିବା ମନ୍ତ୍ରଣାଳୟ କହିଛି। ଭାରତ କୌଣସି ପରିସ୍ଥିତିରେ ଆତଙ୍କବାଦ ସମ୍ମୁଖରେ ଆତ୍ମସମର୍ପଣ କରି ନାହିଁ ବୋଲି ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ଭିଡ଼ିଓ ପୋଷ୍ଟ କରି ଶ୍ରୀ ପାତ୍ର ଅପରେସନ୍ ସିନ୍ଦୁର, ଭାରତୀୟ ସେନା ଏବଂ ଦେଶକୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଅପମାନ କରିଥିବା ନେଇ ଅଭିଯୋଗ କରିଛନ୍ତି। ଭୋପାଳରେ ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଗାନ୍ଧି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସାଂସଦ ଶ୍ରୀ ପାତ୍ର ଏହା କହିଛନ୍ତି।
राहुल गांधी ने मध्य प्रदेश में अपने एक भाषण के दौरान न केवल ऑपरेशन सिंदूर अपितु भारत के सेना और भारतवर्ष का घोर अपमान किया है। जिस प्रकार से, जिस लहजे से ऑपरेशन सिंदूर के विषय में राहुल गांधी ने बात किया, वह किसी भी सभ्य राजनेता, वह किसी भी लीडर ऑफ ऑपोजिशन या किसी भी पॉलिटिशियन को न केवल शोभा नहीं देता, अपितु वो पॉलिटिशियन फिट ही नहीं हो सकता है जो अपने देश के लिए सरेंडर जैसे शब्द का प्रयोग करता है।
ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍ କ୍ରିକେଟ୍ 2025 ଟାଇଟଲ୍ ହାସଲ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ 6 ପରାସ୍ତ କରି ଏହି ସଫଳତା ପାଇଛି। ପ୍ରଥମ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିବା ପରେ ବେଙ୍ଗାଲୁରୁ ଅଧିନାୟକ ରଜତ ପଟ୍ଟିଦାର ଏହାର ଶ୍ରେୟ ବିରାଟ କୋହଲି, ଦଳର ସମସ୍ତ ସଦସ୍ୟ ଏବଂ ପ୍ରଶଂସକଙ୍କୁ ଉତ୍ସର୍ଗ କରିଛନ୍ତି। ପ୍ରତ୍ୟେକ ଖେଳାଳିଙ୍କୁ ସମର୍ଥନ କରିଥିବାରୁ ଦଳ ପରିଚାଳନା ଏବଂ ପ୍ରଶିକ୍ଷକ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଟସ୍ ଜିତି ପଞ୍ଜାବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 190 ସଂଗ୍ରହ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି ସର୍ବାଧିକ 43 ସଂଗ୍ରହ କରିଥିଲେ। 191 ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 7 ୱିକେଟ୍ ବିନିମୟରେ 184 ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଶଶାଙ୍କ ସିଂହ ସର୍ବାଧିକ ଅପରାଜିତ 61 ସଂଗ୍ରହ କରିଥିଲେ। ବେଙ୍ଗାଲୁରୁ ଦଳର କୃଣାଲ ପାଣ୍ଡ୍ୟା 4 ଓଭରରେ 17 ବିନିମୟରେ 2 ୱିକେଟ୍ ହାସଲ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଅନ୍ୟ ପୁରସ୍କାରଗୁଡ଼ିକ ମଧ୍ୟରେ ଚଳିତ ଆଇପିଏଲ୍ ସିଜନ୍ରେ ଗୁଜରାଟ ଟାଇଟନ୍ସ ପାଇଁ ସାଇ ସୁଦର୍ଶନ, ସର୍ବାଧିକ ଅଧିକ ରନ୍ ସଂଗ୍ରହ କରିଥିବାରୁ ଅରେଞ୍ଜ କ୍ୟାପ୍ ଏବଂ ସେହି ଦଳର ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୱିକେଟ୍ ହାସଲ କରିଥିବାରୁ ପର୍ପଲ୍ କ୍ୟାପ୍ ପାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟ କୁମାର ଯାଦବଙ୍କୁ ଟୁର୍ଣ୍ଣାମେଣ୍ଟର ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ ପୁରସ୍କୃତ କରାଯାଇଛି। ଯୋଗକୁ ଲୋକପ୍ରିୟ କରିବାରେ ଯୋଗ ଆନ୍ଧ୍ରା 2025 ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ଜୀବନଶୈଳୀରେ ଯୋଗର ଭୂମିକା ସମ୍ପର୍କରେ ସଚେତନତା ବୃଦ୍ଧି ନେଇ ଯୋଗ ଆନ୍ଧ୍ରା 2025 ଅଭିଯାନ ଆରମ୍ଭ କଲେ ଆନ୍ଧ୍ରପ୍ରଦେଶ ସରକାର। ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ମହାରାଷ୍ଟ୍ର ପାଇଁ ଅତିରିକ୍ତ ଆବାସ ମଞ୍ଜୁର କଲେ କେନ୍ଦ୍ର ସରକାର। ଓଡ଼ିଶାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଦକ୍ଷିଣ କୋରିଆର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ବିରୋଧୀ ଦଳ ନେତା ଲି ଜାଏ ମୁଙ୍ଗ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍ କ୍ରିକେଟ୍ 2025 ଟାଇଟଲ୍ ବିଜୟୀ। ସମ୍ବାଦ ଶେଷ ହେଲା।